ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି। କହିଲେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ମାଧ୍ୟମରେ ଦେଶ ସଶକ୍ତ ହେଉଛି। ଆଗାମୀ ବଜେଟ୍ ଦେଶର ଲୋକଙ୍କ ମଧ୍ୟରେ ଏକ ନୂଆ ବିଶ୍ୱାସ ଓ ଶକ୍ତି ସୃଷ୍ଟି କରିବ କହିଲେ ପ୍ରଧାନମନ୍ତ୍ରୀ। 2024-25 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ହେଲା ଉପସ୍ଥାପନ। ରାଜ୍ୟର ଅଷ୍ଟମ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କଲେ ମଧୁସୂଦନ ପାଢ଼ୀ। ଏବଂ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ଖେଳାଯିବ 2 ମ୍ୟାଚ୍। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧିତ କରି କହିଛନ୍ତି, ଦେଶର ସମ୍ବିଧାନ ପ୍ରଣୟନର 75 ବର୍ଷ ପୂର୍ତ୍ତି ସହ ଭାରତୀୟ ଗଣତନ୍ତ୍ର 75 ବର୍ଷର ଯାତ୍ରା ପୂରଣ କରିଛି। ଗଣତନ୍ତ୍ରର ଜନ୍ମଭୂମି ଭାବେ ଭାରତ ନୂତନ ଶିଖରରେ ପହଞ୍ଚିବ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି।
ମେରି ସରକାର କା ମନ୍ତ୍ର ହେ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ଓ ସବକା ପ୍ରୟାସ ଓର ଇସ୍ ମନ୍ତ୍ର କା ଏକ ଲକ୍ଷ୍ୟ ବିକଶିତ ଭାରତ କା ନିର୍ମାଣ ଜୋ ଦେଶ କେ ବିକାଶ କା ଲାଭ ଅନ୍ତିମ ପାଇଦାନ ପର ଖଡେ ବ୍ୟକ୍ତି କୋ ଭି ମିଲନେ ଲଗତା ହେ ତଭି ବିକାଶ ସାର୍ଥକ ହୋତା ହେ।
ରାଷ୍ଟ୍ରପତି କହିଛନ୍ତି, ସରକାର ଯୁବବର୍ଗଙ୍କ ପାଇଁ ଶିକ୍ଷା ଓ ସେମାନଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାର ଆରମ୍ଭ କରାଯାଇଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି। ମହିଳାଙ୍କ ନେତୃତ୍ୱାଧୀନ ବିକାଶ ମାଧ୍ୟମରେ ଦେଶ ଆଜି ସଶକ୍ତ ହେଉଛି। ନାରୀ ଶକ୍ତି ବନ୍ଦନ ଆଇନ ମାଧ୍ୟମରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଷ୍ଟ୍ରପତି କହିଛନ୍ତି।
ମେରି ସରକାର ମହିଳାଙ୍କ ନେତୃତ୍ୱ ମେ ଦେଶ କୋ ସଶକ୍ତ ବନାନେ ଜାନି ହ୍ୟୁମେନ୍ ଲେଡ୍ ଡେଭଲପମେଣ୍ଟ ମେ ବିଶ୍ୱାସ କରତି ହେ। ନାରୀ ଶକ୍ତି ବନ୍ଧନ ଅଧିନିୟମ କେ ଦ୍ୱାରା ଲୋକସଭା ଓ ବିଧାନସଭା ମେ ମହିଳାଙ୍କ ଲିଏ ଆରକ୍ଷଣ ଇସ୍ ଦିଶା ମେ ଏକ ମହତ୍ୱପୂର୍ଣ୍ଣ କଦମ।
ରାଷ୍ଟ୍ରପତି କହିଛନ୍ତି, ଷ୍ଟାର୍ଟଅପ୍, କ୍ରୀଡ଼ା ଓ ମହାକାଶ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଯୁବପିଢ଼ି ଦେଶକୁ ଗର୍ବିତ କରୁଛନ୍ତି।
ପିଛିଲେ ଏକ ଦଶକ ମେ ଦେଶ କେ ହାର ବଡ଼େ ପ୍ରୟାସ କା ଦାୟିତ୍ୱ ଆଗେ ବଢ଼ତା ହେ ଭାରତ କେ ଯୁବାଙ୍କୁ ଉଠାନା ପଡ଼ା ହେ। ଆଜ ହମାରା ଯୁବା ଷ୍ଟାର୍ଟଅପ୍, ସ୍ପୋର୍ଟସ୍ ସେ ଲେକର ସ୍ପେସ୍ ତକ ହର ଫିଲ୍ଡ ମେ ଦେଶ କା ନାମ ରୋଶନ କର ରହେ। ମାଇ ଭାରତ ପୋର୍ଟାଲ କେ ଜରିଏ ଲାଖୋ ଯୁବା ରାଷ୍ଟ୍ର ନିର୍ମାଣ କେ କାର୍ଯ୍ୟ ସେ ଜୁଡ଼ ରହେ।
ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଶିକ୍ଷାରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ମାତୃଭାଷାରେ ଶିକ୍ଷାର ସୁଯୋଗ ଦିଆଯାଉଛି। ମହାମାରୀ ପରବର୍ତ୍ତୀ ପରିସ୍ଥିତି ଏବଂ ଯୁଦ୍ଧ ଭଳି ବିଶ୍ୱବ୍ୟାପୀ ସଙ୍କଟ ସତ୍ତ୍ୱେ ଭାରତୀୟ ଅର୍ଥନୀତିର ସ୍ଥିରତା ଏହାର ସୁଦୃଢ଼ତାର ପ୍ରମାଣ ପ୍ରତିପାଦିତ କରିଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଡିଜିଟାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ପ୍ରମୁଖ ବୈଶ୍ୱିକ ପ୍ରତିଯୋଗୀ ଭାବେ ନିଜର ଉପସ୍ଥିତି ଜାହିର କରୁଛି। ଡିଜିଟାଲ କାରବାର କେବଳ ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଗୋଷ୍ଠୀ ମଧ୍ୟରେ ସୀମିତ ହୋଇ ରହିନାହିଁ, ଏହାଦ୍ୱାରା ଛୋଟ ବ୍ୟବସାୟୀ ମଧ୍ୟ ଉପକୃତ ହେଉଛନ୍ତି। ଭାରତର ମେଟ୍ରୋ ରେଳ ନେଟୱର୍କ ଏବେ 1000 କିଲୋମିଟର ମାଇଲ ଖୁଣ୍ଟ ଅତିକ୍ରମ କରିଛି। କେନ୍ଦ୍ର ସରକାରଙ୍କ ସଫଳତାକୁ ଅଭୂତପୂର୍ବ ବୋଲି ବିବେଚନା କରିବା ସହିତ ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତର ବିକାଶ ଯାତ୍ରାର ଏହି ଅମୃତକାଳକୁ ନୂତନ ଶକ୍ତି ପ୍ରଦାନ କରିଛି। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତକୁ ଆଗକୁ ନେବାକୁ ଇଣ୍ଡିଆ ଏଆଇ ମିଶନ ଆରମ୍ଭ କରାଯାଇଛି। ନ୍ୟାସନାଲ କ୍ୱାଣ୍ଟମ୍ ମିଶନ ଜରିଆରେ ଭାରତ ଏହି ଜ୍ଞାନକୌଶଳରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ନିଜକୁ ସ୍ଥାନିତ କରିବାରେ ସକ୍ଷମ ହୋଇଛି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ସମ୍ବୋଧିତ କରି କହିଛନ୍ତି, 2025-26 ଆର୍ଥିକ ବର୍ଷର ବଜେଟ୍ ଲୋକଙ୍କ ମଧ୍ୟରେ ଏକ ନୂଆ ବିଶ୍ୱାସ ଓ ନୂଆ ଶକ୍ତି ସୃଷ୍ଟି କରିବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବା ସହ ବିକଶିତ ଭାରତ ସଂକଳ୍ପ ପୂରଣ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଉଭୟ ଗୃହରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024-25 ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆସନ୍ତାକାଲି 2025-26 ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ସୂଚନା ଅନୁଯାୟୀ 13 ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ 10 ମାର୍ଚ୍ଚରୁ ଆରମ୍ଭ ହେବ। ବଜେଟ୍ ଅଧିବେଶନ କାଳରେ 16 ବିଲ୍ ଉପସ୍ଥାପନ କରାଯିବ। ବଜେଟ୍ର ରୂପରେଖ ଏବଂ ବଜେଟ୍କୁ ନେଇ ବିଶେଷଜ୍ଞ ଅର୍ଥନୀତିଜ୍ଞ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବହୁ ଆଶା ଓ ଆକାଂକ୍ଷା ଦେଖାଦେଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପ୍ରାକ୍ ବଜେଟ୍ ପ୍ରତିକ୍ରିୟା ସଂଗ୍ରହ କରାଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ଖଲିକୋଟର ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ରଥ କହିଛନ୍ତି,
ଆଗାମୀ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ସଂସଦରେ ଆଗତ ହେବାକୁ ଯାଉଛି। ଆମେ ବଜେଟ୍ରେ ବହୁତ କିଛି ଆଶା କରୁ, ଦରଦାମ କମିବ କି ବଢ଼ିବ। ରେଳ ବଜେଟ୍ରେ ଓଡ଼ିଶା ପାଇଁ ଅଧିକ କିଛି ବ୍ୟୟବରାଦ କରାଯିବା ଦରକାର। ତା ସହିତ ଆୟକର ବା ଇନକମ୍ ଟ୍ୟାକ୍ସରେ କିଛି ମଧ୍ୟବିତ୍ତ ଶ୍ରେଣୀ ପାଇଁ କିଛି ରିହାତି ଦରକାର ଏବଂ ତାହାକୁ ବହୁତ ସରଳ କରିବା ଦରକାର।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ବାରବାଟୀ ଷ୍ଟାଡିୟମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 9 ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। କ୍ଷେତ୍ର ଅନୁଧ୍ୟାନ ପରେ ମ୍ୟାଚ୍ ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓସିଏର ପ୍ରସ୍ତୁତି ସନ୍ତୋଷଜନକ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପରିଦର୍ଶନ ସମୟରେ କ୍ରୀଡ଼ାମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ଅଷ୍ଟମ ନିର୍ବାଚନ ଆୟୁକ୍ତ ଭାବେ ମଧୁସୂଦନ ପାଢ଼ୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ତୋଷାଳି ଭବନସ୍ଥିତ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ତାଙ୍କୁ ପୂର୍ବତନ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ଶୃଙ୍ଖଳିତ ଭାବେ ସମାପନ କରିବା ଉପରେ ଗୁରୁତ୍ୱ ଦେବେ ବୋଲି ଶ୍ରୀ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀପଞ୍ଚମୀ ଏବଂ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆସନ୍ତା 2, 3, 5 ଓ 6 ତାରିଖରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ଥଗିତ ରଖାଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଏହି 4 ଦିନ ବ୍ୟତୀତ ଅନ୍ୟ ଦିନଗୁଡ଼ିକରେ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଚାଲୁ ରହିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଜୀବବିଜ୍ଞାନ ଏବଂ ଜୈବ ପ୍ରଯୁକ୍ତିରେ ଉଦୀୟମାନ ଧାରା ଉପରେ 2 ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ନୌ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ଅଜିତ କୁମାର ଶସାନୀ ମୁଖ୍ୟ ଅତିଥି ଏବଂ ଭୁବନେଶ୍ୱର ଓୟୁଟର ପୂର୍ବତନ ପ୍ରଫେସର ଜ୍ଞାନରଞ୍ଜନ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସାମ୍ବିଧାନିକ କର୍ତ୍ତବ୍ୟ ଓ ଅଧିକାର ସମ୍ବନ୍ଧରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଚେତନତା ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଉଦ୍ଘାଟନ କରିଥିଲେ। ସମ୍ବିଧାନର 32 ଧାରାରେ ଥିବା ବିଧିବ୍ୟବସ୍ଥା ସମ୍ପର୍କରେ ବୁଝାଇବା ସହ ଜଣେ ଭାରତୀୟ ନାଗରିକର 6 ପ୍ରମୁଖ କର୍ତ୍ତବ୍ୟ ଓ 11 ଅଧିକାର ବିଷୟରେ ପ୍ରାଧିକରଣ ସଚିବ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲାର କୌଣସି ଚାଷୀଙ୍କ ଟୋକନ୍ କ୍ଷତି ହେବାକୁ ଦିଆଯିବ ନାହିଁ ଏବଂ ଆବଶ୍ୟକ ପଡ଼ିଲେ ଏହାର ସମୟସୀମାକୁ ବୃଦ୍ଧି କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଚାଷୀମାନଙ୍କ ଟୋକନ୍ ଅବଧି ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର 1,080 ଚାଷୀଙ୍କ ଟୋକନ୍ ଅବଧି ଆଉ 15 ଦିନ ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଟୋକନ୍ ସମୟ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଙ୍ଗା ବ୍ଲକ ଅଧୀନ ଜୁନାପାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ମଣ୍ଡିକୁ ବିଧାୟକ ମନୋହର ରନ୍ଧାରୀ ଉଦ୍ଘାଟନ କରିଛନ୍ତି। ଏହି ମଣ୍ଡିରେ ଚାଷୀମାନେ ସରକାରୀ ଧାର୍ଯ୍ୟ ମୂଲ୍ୟ କ୍ୱିଣ୍ଟାଲ ପିଛା 4,290 ଟଙ୍କା ଏବଂ 210 ଟଙ୍କା ବୋନସ ହିସାବରେ ଚାଷୀମାନେ ମାଣ୍ଡିଆ ବିକ୍ରି କରି ମୋଟ 4,500 ଟଙ୍କା ପାଇପାରିବେ। ଏହି ଅର୍ଥରାଶି ସିଧାସଳଖ ଚାଷୀର ବ୍ୟାଙ୍କ ଖାତାରେ ଜମା ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ହକି ଇଣ୍ଡିଆ ଲିଗ୍ରେ 2 ସେମିଫାଇନାଲ୍ ମ୍ୟାଚ୍ ଆଜି ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ସନ୍ଧ୍ୟା 6 ଶ୍ରୀଚିରାର ବେଙ୍ଗଲ ଟାଇଗର୍ସ ଓ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ଖେଳାଯିବ। ସେହିଭଳି ଦ୍ୱିତୀୟ ମ୍ୟାଚ୍ଟି ରାତି 8:15 JSW ଶର୍ମା ହକି କ୍ଲବ୍ ଏବଂ ହାଇଦ୍ରାବାଦ ତୋଫାନ୍ସ ମଧ୍ୟରେ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି। କହିଲେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ମାଧ୍ୟମରେ ଦେଶ ସଶକ୍ତ ହେଉଛି। ଆଗାମୀ ବଜେଟ୍ ଦେଶର ଲୋକଙ୍କ ମଧ୍ୟରେ ଏକ ନୂଆ ବିଶ୍ୱାସ ଓ ଶକ୍ତି ସୃଷ୍ଟି କରିବ କହିଲେ ପ୍ରଧାନମନ୍ତ୍ରୀ। 2024-25 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ହେଲା ଉପସ୍ଥାପନ। ରାଜ୍ୟର ଅଷ୍ଟମ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କଲେ ମଧୁସୂଦନ ପାଢ଼ୀ ଏବଂ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଖେଳାଯିବ 2 ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।